ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଆଜି ହେଉଛି ମହାବିଶୁବ ସଂକ୍ରାନ୍ତି। ଆଜିର ଦିନଠାନୁ ବସନ୍ତ ଋତୁ ଶେଷିକରି ଗ୍ରୀଷ୍ମ ଋତୁ ଆରମ୍ଭ ହେସି। ସୂର୍ଯ୍ୟଙ୍କର ତାପ ବଢ଼ସି। ଧୀର ତାପକେ କମ୍ କରବାର୍ ଲାଗି ପନା ପିଇବାର ପରମ୍ପରା ରହିଛି। ହେଥିର୍ଲାଗି ଆଜିର୍ ଦିନକେ ପଣା ସଂକ୍ରାନ୍ତି ଭାବେ ପାଳନ କରାଯାଏସି। ଓଡ଼ିଆ ପାଞ୍ଜି ହିସାବେ ମହାବିଶୁବ ସଂକ୍ରାନ୍ତି ବଛରର ପହିଲା ଦିନ ହେଇଥିବାନୁ ଆଜିର୍ ଦିନକେ ଓଡ଼ିଆ ନୂଆ ବଛର ଭାବେ ବି ପାଳନ କରାଯାଏସି। ବଛର ମୂଲ ହେଉଥିବାନୁ ଘରେ ଘରେ ଦେବତାଙ୍କଠାରେ ଖାସ୍ ପୂଜା କରାଯାଉଛି। ରାଜ୍ୟପାଳ ରଘୁବର ଦାସ ପବିତ୍ର ମହାବିଶୁବ ସଂକ୍ରାନ୍ତି ଆର୍ ଓଡ଼ିଆ ନବବର୍ଷର ପହିଲା ଦିନେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଆର୍ ଅଭିନନ୍ଦନ ଜଣାବାର ସଙ୍ଗେ ଓଡ଼ିଶାକେ ଦେଶର ଶ୍ରେଷ୍ଠ ରାଜ୍ୟ କରବାର୍ ଲାଗି ସଭେ ମନ ଭରିକରି କାମ କରବାର୍କେ ଆହ୍ୱାନ ଜଣାଇଛନ୍। ଦକ୍ଷିଣ ଓଡ଼ିଶାନ ପଣା ସଂକ୍ରାନ୍ତି ଗୋଟିଏ ବଡ଼ ପର୍ବ। ଇତାକେ ମେରୁଯାତ୍ରା ପର୍ବ ବୋଲି କୁହାଯାଏସି। ବିଶୁବ ସଂକ୍ରାନ୍ତି ରାଜ୍ୟର ଭିନ୍ ଭିନ୍ ଜାଗାତି ଝାମୁଯାତ୍ରା, ହିଙ୍ଗୁଳା ଯାତ୍ରା ଆର୍ ପଟୁଆ ଯାତ୍ରା ଭାବେ ପାଳନ କରାଯାଉଛି। ପ୍ରଭୁ ଶ୍ରୀରାମଙ୍କର ଭକ୍ତ ବୀର ଶ୍ରୀ ଶ୍ରୀ ହନୁମାନଙ୍କର ଭିଲ୍ ଆଜ ଜନ୍ମଦିନ। ସାରା ଦେଶେ ପ୍ରଭୁ ଶ୍ରୀ ହନୁମାନ ଜନ୍ମୋତ୍ସବ ଆନନ୍ଦ ଉଲ୍ଲାସ୍ତି ପାଳନ କରାଯାଉଛି। ସାଧାରଣ ନିର୍ବାଚନ ଲାଗି କଂଗ୍ରେସ ତରଫୁ ଦୁଇ ନମ୍ଘର କ୍ଷେପେ ଓଡ଼ିଶାର 9 ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଘୋଷଣା ଅନୁସାରେ କଂଗ୍ରେସ ତରଫୁ ମୋହନ ହେମ୍ରମଙ୍କୁ କେନ୍ଦୁଝର, ଶ୍ରୀକାନ୍ତ ଜେନାଙ୍କୁ ବାଲେଶ୍ୱର, ଅନନ୍ତ ପ୍ରସାଦ ସେଠୀଙ୍କୁ ଭଦ୍ରକ, ଅଞ୍ଚଳ ଦାସଙ୍କୁ ଯାଜପୁର, ସସ୍ମିତା ବେହେରାଙ୍କୁ ଢେଙ୍କାନାଳ, ସିଦ୍ଧାର୍ଥ ସ୍ୱରୂପ ଦାସଙ୍କୁ କେନ୍ଦ୍ରାପଡ଼ା, ରବୀନ୍ଦ୍ର କୁମାର ସେଠୀଙ୍କୁ ଜଗତସିଂହପୁର, ସୁଚରିତା ମହାନ୍ତିଙ୍କୁ ପୁରୀ ଆର୍ ୟାସିର ନବାଜଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ଇଟାକେ ମିଶିକରି କଂଗ୍ରେସ ଓଡ଼ିଶାର 17 ଲୋକସଭା ଆସନର ପ୍ରାର୍ଥୀ ଘୋଷଣା କରିଛି। ଭାରତୀୟ ସମ୍ଭିଧାନର ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କର ଆଜି 134 ନମ୍ବର ଜନ୍ମଦିନ। 1891 ମସିହା ଆଜିର ଦିନେ ବାବା ସାହେବ ମହାରାଷ୍ଟ୍ରନ ଜନ୍ମ ହୋଇଥିଲେ। ତାଙ୍କର ଦ୍ୱାରା ତିଆରି କରାଯାଇଥିବାର ସମ୍ଭିଧାନ 1950 ମସିହା ଜାନୁଆରୀ ମାସର 26 ତାରିଖଟି ଦେଶେ ଲାଗୁ କରାଯାଇଥିଲା। ଡକ୍ଟର ଆମ୍ବେଦକର ଦେଶର ପହିଲା ଆଇନମନ୍ତ୍ରୀ ଥିଲେ। ଦଲିତ ଆଉ ପଛୁଆ ବର୍ଗର ଲୋକମାନଙ୍କର ସ୍ୱାର୍ଥ ଆର୍ ସ୍ୱାଭିମାନ ରକ୍ଷା ଲାଗି ସେ ସବୁବେଳେ ଚେଷ୍ଟା କରୁଥିଲେ। ଏହି ମହାନ ନେତାଙ୍କର ଅବଦାନ ଲାଗି 1990 ମସିହାଟି ତାଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପୁରସ୍କାର ଦିଆଯାଇଥିଲା। ସମ୍ବଲପୁର ସହିତ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନ ଆଇଜ ବାବା ସାହେବ ଡକ୍ଟର ଆମ୍ବେଦକରଙ୍କୁ ତାଙ୍କର ଜନ୍ମଦିନେ ଶ୍ରଦ୍ଧାଞ୍ଜଳି ଜଣାବାର ଲାଗି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ରାଜ୍ୟ ଚାସ୍ତି ରାସାୟନିକ କୀଟନାଶକ ବ୍ୟବହାର ରୋକବାର ଉପରେ ରାଜ୍ୟ ସରକାର ଜୋର ଦେଉଛନ୍। ଗଲା ବଛର ଡିସେମ୍ବର ମାସ କୃଷି ଅଧିକାରୀଙ୍କର ବିନା ପ୍ରେସ୍କ୍ରିପ୍ସନ୍ତି କୀଟନାଶକ ବିକ୍ରି ଉପରେ କଟକଣା ଲାଗୁ କରାଯାଇଥିବା ବେଳେ ଖୁବ୍ ଜଲ୍ଦି ବିନା ପ୍ରେସ୍କ୍ରିପ୍ସନ୍ତି କୀଟନାଶକ ବିକୁଥିବା ଡିଲର ଆର୍ ଦୋକାନୀମାନଙ୍କର ବିରୋଧନ କାର୍ଯ୍ୟାନୁଷ୍ଠାନ ହେବା ବୋଲି କୃଷି ବିଭାଗ ତରଫୁ କୁହାଯାଇଛି। ଇନ ଜଣାଇ ଦିଆଯାଇପାରେ ଯେ କେନ୍ଦ୍ର ରସାୟନ ଆଉ ସାର ମନ୍ତ୍ରଣାଳୟନୁ ମିଳିଥିବାର ତଥ୍ୟ ଅନୁସାରେ ଓଡ଼ିଶାନ ହେକ୍ଟରଙ୍କ 0.15 କେଜି ବ୍ୟବହାର ହେସି, ଯେନ୍ଟାକି ଦେଶେ ସବୁଠାନୁ ଅତ୍କାଏ। ସେନ୍ତା ରାଜ୍ୟ କୃଷି ବିଭାଗର ତଥ୍ୟ ଅନୁସାରେ ରାଜ୍ୟ ବଛରକ 1158 ମେଟ୍ରିକ୍ ଟନ୍ରୁ ଅତ୍କା କୀଟନାଶକ ବ୍ୟବହାର ହେସି। ବରଗଡ଼, ସମ୍ବଲପୁର, ବଲାଙ୍ଗୀର, ଗଞ୍ଜାମ, ବାଲେଶ୍ୱର, କଟକ ଜିଲ୍ଲାନ ସବୁନୁ ଅତ୍କା କୀଟନାଶକ ବ୍ୟବହାର ହେସି। ହେଥିର୍ଲାଗି ଚାଷୀମାନେ ଜହ ଖର୍ଚ୍ଚାତି ପଡ଼ୁଥିବାର ବେଳେ ଫସଲର ଗୁଣାତ୍ମକ ମାନ ଆର୍ ଖାଇଲା ଲୋକର ସ୍ୱାସ୍ଥ୍ୟ ପ୍ରଭାବିତ ହେଉଛି। ହେଥିର୍ଲାଗି ରାଜ୍ୟ ସରକାର ସ୍ୱତନ୍ତ୍ର କୀଟନାଶକ ନୀତି ଆନିଛନ୍। ଭୁବନେଶ୍ୱର ସହିତ ଦେଶର ସବୁ ଅଖିଳ ଭାରତ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ଏମ୍ସନ ସୌରଶକ୍ତି ପ୍ଲାଣ୍ଟ ସ୍ଥାପନା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟୁତ୍ କାଟ ବେଳେ ଚିକିତ୍ସାତି ଯେନ୍ତା ବାଧା ନାହିଁ ହେବା, ହେଥିର୍ଲାଗି ସୌରଶକ୍ତି ପ୍ଲାଣ୍ଟ ସ୍ଥାପନାର ନିଷ୍ପତ୍ତି ନିଆଯାଇଛି। ଇ ପ୍ଲାଣ୍ଟ ରାଜ୍ୟମାନେ କାର୍ଯ୍ୟକାରୀ କରିବେ ବୋଲି ନିର୍ଦ୍ଦେଶଟି କୁହାଯାଇଛି। ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟ୍ର ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ସୋସାଇଟି ତରଫୁ ଜାତୀୟ ସ୍ତରୀୟ ସିମ୍ପୋଜିୟମ ରିଜୋନାନ୍ସ ହୋଇଯାଇଛି। ଏଥି କୁଳପତି ପ୍ରଫେସର ବଂଶୀଧର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଭିସୁଟ୍ ସହିତ ଦେଶର ଭିନ୍ ଭିନ୍ ବୈଷୟିକ ଅନୁଷ୍ଠାନର ଛାତ୍ରଛାତ୍ରୀ ସନ୍ଦର୍ଭ ଉପସ୍ଥାପନ କରିଥିଲେ। ସମ୍ବଲପୁରର ଅଇଁଠାପାଲିନ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ୱଚ୍ଛତା ପକ୍ଷ ପାଲିତ ହୋଇଯାଇଛି। ଏ ଅବସରରେ ଡାକ୍ତର ସନ୍ତୋଷ ସାହୁଙ୍କର ଅଧ୍ୟକ୍ଷତାତି ହୋଇଥିବା ଆଲୋଚନା ଚକ୍ରତି ସ୍ୱାସ୍ଥ୍ୟ କର୍ମଚାରୀ, ଆଶାକର୍ମୀ ଆଉ ସ୍ୱେଚ୍ଛାସେବୀମାନେ ଭାଗ ନେଇଥିଲେ। ଇତାର ସଙ୍ଗେ ସଭେ ମିଶିକରି ଡାକ୍ତରଖାନା ପରିସର ସଫେଇ କରିଥିଲେ। ରାଜ୍ୟକେ ଉତ୍ତର ପଶ୍ଚିମ ଦିଗୁ ସୁଖା ପବନ ବୋହିବାର ସମ୍ଭାବନା ଥିବାନୁ ଆଜିଠାନୁ ତାତି ଆହୁରି ବଢ଼ବା ଆଉ ଆଇବା ଦିନମାନଙ୍କେ 6-8 ଡିଗ୍ରୀ ତକ ତାତି ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ କୁହାଯାଇଛି। ସୂଚନା ଅନୁସାରେ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବୌଦ୍ଧ, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର ଜିଲ୍ଲାନ ତାତି 40 ଡିଗ୍ରୀ ଉପରକେ ଡେଗ୍ବା ଆର୍ ଜବର ଗରମ ହେବା। ସେନ୍ତା ସମୁଦ୍ରକୁଳିଆ ଜିଲ୍ଲାମାନଙ୍କେ ଅତ୍କା ଆଦ୍ରତା ଲାଗି ଗୁଲଗୁଲି ଜହ ହେବା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।